ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ନାହିଁ, ତଥାପି କାହିଁକି ସିଏ ତ ବୁଝେ ନା, ତଥାପି କାହିଁକି ସିଏ ତ ବୁଝେ ନା, ପ୍ରଭୁ ଏକା ତାର ପାଇଁ ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି ଏଇ ସେ କାହିଁକି ବୁଝିତ ପାରିନା, ତେବେ ସେ କାହିଁକି ବୁଝିତ ପାରିନା, ତା ଜୀବନ ପ୍ରଭୁ ପାଇଁ ମଣିଷ ଜୀବନ ପାଣିର ଫୋଟକା, ଏଇ ଅଛି।
প্রিয় শ্রোতাবন্ধু, আজির এই শুভ অবসরের আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছ। আজ আপনার প্রভু যীশু বিষয় জাঁয়া নিমন্তে রেডিও পাখে অপেক্ষা করে বসি অনেক বলে জাঁ আমি বিশেষ খুশি। হ্যাঁ, আপনার মনে অনেক প্রশ্ন ভিত থাইপরে যার উত্তর আপনার এপর্যন্ত পাইপারি না, কিন্তু আমার বিশ্বাস ଆପଣ ଯଦି ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବେ ତାହେଲେ ଆପଣ ଆତ୍ମିକ ଜୀବନରେ ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଏକ ସମାଧାନରେ ଉପନୀତ ହୋଇପାରିବେ। କେବଳ ସେତିକି ନୁହେଁ, ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଉପଲବ୍ଧି କରିବେ, ସେହି ପରିତାଣର ଆନନ୍ଦକୁ ଉପଲବ୍ଧି କରିବେ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧର ବିଷୟ ରହିଅଛି ତାହେଲେ ସେହି ପ୍ରାର୍ଥନା ଓ ଆପଣଙ୍କ ଜୀବନର ସାକ୍ଷ୍ୟ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ପବିତ୍ର ସ୍ୱର୍ଗବାସୀ ପିତା, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଦୟା ଅନୁଗ୍ରହ ପାଇଁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କୁ ତୁମର ସେହି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେବା ନିମନ୍ତେ ସାହାଯ୍ୟ କର, ପ୍ରତ୍ୟେକଙ୍କର ମନବାଞ୍ଛା ତୁମେ ପୂର୍ଣ୍ଣ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ। ଆଜି ଆମେ ଏହି ଆଇବ ପୁସ୍ତକର ଆଠ ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ବିଲଦଦର ପ୍ରଥମ ଆଲୋଚନା। ଏହି ବିଲଦଦ ହେଉଛନ୍ତି ଆଇବଙ୍କର ତିନି ଜଣ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବନ୍ଧୁ। ଇଲିଫସ୍ଙ୍କ ପରେ ଏ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯିଏକି ଆଇବଙ୍କୁ ଦୋଷାରୋପ କରିଥିଲେ। ବିଲଦଦ ଏପରି ଏକ ବ୍ୟକ୍ତି ଥିଲେ ଯିଏକି ପୁରାତନ ପରମ୍ପରା ଓ ଅତୀତର ଘଟଣାବଳୀ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ। ତାଙ୍କର ଯୁକ୍ତି ଥିଲା, ଯାହାକି ସେ ଏହି ଆଠ ପର୍ବର ଆଠ ପଦରେ ପ୍ରକାଶ କରନ୍ତି, କାରଣ ବିନୟ କରୁଅଛି, ପୂର୍ବକାଳୀନ ଲୋକଙ୍କୁ ପଚାର ଓ ସେମାନଙ୍କ ପିତୃଗଣ ଅନୁସନ୍ଧାନ କରି ଯାହା ପାଇଅଛନ୍ତି ତହିଁରେ ମନୋଯୋଗ କର। ଏହା ଏହିପରି ସତେ ଯେପରି ସେ ଭୂଗର୍ଭରୁ ଆବିଷ୍କାର କରାଯାଇଥିବା ସେହି ପୁରାତନ ପ୍ରସ୍ତର ଓ ଶିଳା ସବୁକୁ ଉଠାଇ ନେଇ ସେହିସବୁକୁ ଲକ୍ଷ୍ୟ କରି ଅତୀତରେ ଯାହାସବୁ ଘଟିଯାଇଥିଲା ସେହିସବୁକୁ ପ୍ରକାଶ କରନ୍ତି ଓ ସେହିସବୁକୁ ଲକ୍ଷ୍ୟ କରି ଭବିଷ୍ୟତରେ ଯାହାସବୁ ଘଟିବାକୁ ଯାଉଅଛି ତାହା ପ୍ରକାଶ କରନ୍ତି। କହିବାକୁ ଗଲେ ସେ ଅନେକ କିଛି ପୁରାତନ କାହାଣୀ, ହିତୋପଦେଶ ଓ ନୀତିବାକ୍ୟ ଓ ପ୍ରବଚନ ପ୍ରଭୃତି ଜାଣିଥିଲେ, ମାତ୍ର ସେ ପ୍ରକୃତିରେ କିଛି ନୂତନ ବିଷୟ ପ୍ରକାଶ କରିପାରିନଥିଲେ। ସେ ଇଲିଫସ୍ଙ୍କ ଅପେକ୍ଷା ଅଧିକ କୁଟିଳ ପ୍ରକୃତିର ଥିଲେ। ସେ ଆଇବଙ୍କର ମନରେ ଅଧିକ ଆଘାତ ପହଞ୍ଚାଇଥିଲେ। ସେ ଆଇବଙ୍କୁ ଆଦୌ ସାହାଯ୍ୟ କରିପାରିନଥିଲେ, ବରଂ ତହିଁ ପରିବର୍ତ୍ତେ ତାଙ୍କ ହୃଦୟରେ ନୈରାଶ୍ୟତା ଭରି ଦେଇଥିଲେ। ଏ ହେଉଛନ୍ତି ସେହି ବିଲଦଦ ଯିଏକି ତାହାଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ। ଦେଖନ୍ତୁ, ବିଲଦଦ ପରମ୍ପରାଗତ ପ୍ରଥା ଉପରେ ଭିତ୍ତି କରି ତାହାଙ୍କର ଯୁକ୍ତି ବାଢ଼ୁଛନ୍ତି। ଆଠ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏଉତାରେ ସୁହିୟ ବିଲଦଦ ଉତ୍ତର କରି କହିଲା, ତୁମ୍ଭେ କେତେକାଳ ଏହିସବୁ କଥା କହିବ ଓ ତୁମ୍ଭ ମୁଖର ବାକ୍ୟ କେତେକାଳ ପ୍ରବଳ ବାୟୁତୁଲ୍ୟ ହେବ। ଦେଖନ୍ତୁ ବିଲଦଦ କିପରି ଆଇବଙ୍କୁ ଦୋଷାରୋପ କରୁଅଛନ୍ତି। ତାହାଙ୍କର କଥାଗୁଡ଼ିକ ଆଇବଙ୍କୁ ଲାଗୁଛି ସତେ ଯେପରି ତାହାଙ୍କ ପେଟରେ ଜଣେ କେହି ଛୁରୀ ଭୁସି ଦେଇ ତାହାକୁ ମୋଡ଼ି ଦେଉଛି। ସେ କହନ୍ତି, ଆଇବ ତୁମ୍ଭର କଥା ଶୁଣିବା ଯାହା ପ୍ରବଳ ବାୟୁର ଶବ୍ଦକୁ ଶୁଣିବା ତାହା, ତୁମ୍ଭେ ଜଣେ ପ୍ରବଳ ବାୟୁତୁଲ୍ୟ, ତୁମର କଥାର କୌଣସି ସ୍ଥିରତା ନାହିଁ। ପ୍ରକୃତରେ ଦେଖିବାକୁ ଗଲେ ସେମାନେ ସମସ୍ତେ ଏପରିକି ଆଇବଙ୍କ ସମେତ କେତେକ ପରିମାଣରେ ବାୟୁତୁଲ୍ୟ ଥିଲେ, କାରଣ ଆମେ ପରେ ଦେଖିବାକୁ ଯିବା ଯେ ଆଇବଙ୍କ ଜୀବନରେ ମଧ୍ୟ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେବେ ସେମାନେ ଯଦିଓ ଆଇବଙ୍କୁ ଦୋଷାରୋପ କରିଥିଲେ, ମାତ୍ର ସେମାନେ ଆଇବଙ୍କର ସମକକ୍ଷ ନଥିଲେ। ଆଠ ପର୍ବର ତିନି ପଦରେ ଲେଖା ଅଛି, ପରମେଶ୍ୱର କ'ଣ ବିଚାର ବିପରୀତ କରନ୍ତି, ଅଥବା ସର୍ବଶକ୍ତିମାନ କ'ଣ ନ୍ୟାୟ ବିପରୀତ କରନ୍ତି। ବିଲଦଦ ପ୍ରକୃତରେ ଆଇବଙ୍କୁ କହିବାକୁ ଚାହାନ୍ତି, ଆଇବ ତୁମେ ତୁମ କର୍ମର ସମୁଚିତ ଫଳ ଭୋଗ କରୁଅଛ, ଈଶ୍ୱର ତୁମ୍ଭ ପ୍ରତି ବିଚାରରେ କିଛି ଅନ୍ୟାୟ କରିନାହାନ୍ତି। ତୁମେ ନିଜକୁ ନିର୍ଦ୍ଦୋଷୀ ବୋଲି ସାବ୍ୟସ୍ତ କରାଇବାକୁ ଚାହୁଁଅଛ, ମାତ୍ର ଯାହା ଜଣାଯାଏ ତୁମ ମଧ୍ୟରେ ଗୁପ୍ତ ପାପ ରହିଅଛି ଓ ତୁମ୍ଭେ ଯେପରି କରିଅଛ ତୁମ ପ୍ରତି ଠିକ୍ ସେହିପରି ଘଟୁଅଛି। କିନ୍ତୁ ତାହା ବିଲଦଦର ଭୁଲ ଚିନ୍ତାଧାରା ଥିଲା। ଆୟୁବ ସେପରି କିଛି ଗହୀରିତ ପାପ କରିନଥିଲେ ଯଦ୍ୱାରା ତାହାଙ୍କୁ ଏହିପରି ଅସହ୍ୟ କ୍ଲେଶ ଭୋଗ କରିବାକୁ ପଡ଼ିଥିଲା। ଚାରିପଦରେ ଲେଖା ଅଛି, ଯେବେ ତୁମ୍ଭର ସନ୍ତାନଗଣ ତାହାଙ୍କ ବିରୁଦ୍ଧରେ ପାପ କରିଅଛନ୍ତି ଓ ସେ ସେମାନଙ୍କୁ ସେମାନଙ୍କ ଅଧର୍ମର ହସ୍ତରେ ସମର୍ପଣ କରିଅଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ବିଲଦଦର ଏପରି କହିବା ଅତି ଅସୁନ୍ଦର ତଥା ଅନୁଚିତ ଥିଲା। ସେ ଏହିପରି ମନ୍ତବ୍ୟ ଦେଉଛି ଯେ ଆଇବଙ୍କର ସନ୍ତାନମାନେ ଈଶ୍ୱରଙ୍କର ବିରୁଦ୍ଧାଚାରୀ ହେବାର କାରଣ ହେଉଛି ଯେ ସେମାନେ ପାପୀ ଥିଲେ। ମୁଁ ଭାବୁନାହିଁ ଯେ ଏହାଠାରୁ ବଳି ଅଧିକ ଆତ୍ମବାଧକ ବିଷୟ ଆଉ କିଛି ଥାଇପାରେ। ବିଲଦଦର ଏପରି କହିବା ନିମନ୍ତେ କୌଣସି ଅଧିକାର ନଥିଲା, କାରଣ ଆମେ ଜାଣୁ ଯେହେତୁ ଈଶ୍ୱର ଏହି ପୁସ୍ତକର ଆରମ୍ଭରେ ଆମମାନଙ୍କୁ ଜଣାଇ ଦେଇଛନ୍ତି ଯେ ଆଇବଙ୍କର ସନ୍ତାନମାନେ ସେହି କାରଣ ହେତୁ ମୃତ୍ୟୁବରଣ କରିନଥିଲେ। ପାଞ୍ଚ ଓ ଛଅ ପଦରେ ଲେଖା ଅଛି,
ଯେବେ ତୁମ୍ଭେ ଯତ୍ନପୂର୍ବକ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତ ଓ ସର୍ବଶକ୍ତିମାନଙ୍କ ନିକଟରେ ଆପଣା ନିବେଦନ ଜଣାନ୍ତ, ଯେବେ ତୁମ୍ଭେ ନିର୍ମଳ ଓ ସରଳ ଥାଆନ୍ତ, ତେବେ ସେ ନିଶ୍ଚୟ ଏ କ୍ଷଣେ ତୁମ୍ଭ ପକ୍ଷରେ ଜାଗ୍ରତ ହୁଅନ୍ତେ ଆଉ ତୁମ୍ଭର ଧର୍ମନିବାସକୁ ସୌଭାଗ୍ୟବାନ କରନ୍ତେ। ବିଲଦତ୍ ପୁନର୍ବାର ଆଇବଙ୍କୁ କହିବାକୁ ଚାହାନ୍ତି, ଆଇବ, ଯଦି ତୁମେ ପରମେଶ୍ୱରଙ୍କ ନିକଟରେ ନିର୍ମଳ ଓ ସରଳ ଥାଆନ୍ତ, ତାହେଲେ ଈଶ୍ୱର ତୁମର ପ୍ରାର୍ଥନା ଶୁଣି ତୁମକୁ ସୁସ୍ଥ କରିଥାନ୍ତେ ଓ ରକ୍ଷା କରିଥାନ୍ତେ। ମାତ୍ର ତୁମ ଜୀବନରେ ପାପ ରହିଅଛି, ଯଦ୍ୱାରା ତୁମ୍ଭ ପ୍ରତି ଏହିସବୁ ଅମଙ୍ଗଳ ଘଟୁଅଛି। ସାତପଦରେ ଲେଖା ଅଛି, ଆଉ ତୁମ୍ଭର ପ୍ରଥମାବସ୍ଥା କ୍ଷୁଦ୍ର ହେଲେ ହେଁ ତୁମ୍ଭର ଶେଷାବସ୍ଥା ଅତିଶୟ ଉନ୍ନତ ହୁଅନ୍ତା। ବାସ୍ତବରେ ତାହା ହିଁ ତାହାଙ୍କ ଜୀବନରେ ଘଟିବାକୁ ଯାଉଅଛି, ଯଦିଓ ତାହା ବର୍ତ୍ତମାନ ଜଣାପଡ଼େ ନାହିଁ। ମାତ୍ର ବିଲଦଦର କଥା ପ୍ରକାରାନ୍ତରେ ଆଇବଙ୍କ ଜୀବନରେ ସଫଳ ହେବାକୁ ଯାଉଅଛି। ବିଲଦଦ ଭାବୁଛନ୍ତି ଯେ ଆଇବଙ୍କର ଆଉ ଉତ୍ଥାନ ହେବ ନାହିଁ, ସେ ଏହିପରି ଭାବେ ବିନଷ୍ଟ ହେବେ। ମାତ୍ର ଈଶ୍ୱରଙ୍କ ଅଭିମତ ଭିନ୍ନ, ଈଶ୍ୱର ତାହାଙ୍କୁ ସେହି କ୍ଲେଶରୁ ଉଦ୍ଧାର କରିବାକୁ ଯାଉଅଛନ୍ତି। କାରଣ ଧାର୍ମିକ ସାତ ଥର ପଡ଼ିଲେ ହେଁ ସେ ଉଠିବ, ମାତ୍ର ଅଧାର୍ମିକମାନଙ୍କର ବିନାଶ ଘଟିବ। ଯେତେବେଳେ ଆୟୁବଙ୍କର ଏହି ସମସ୍ତ କ୍ଲେଶର ଦିନ ସମ୍ପୂର୍ଣ୍ଣ ହେବ, ସେତେବେଳେ ସେ ଅଧିକ ବର୍ଦ୍ଧିଷ୍ଣୁ ହେବେ ଓ ତାହାଙ୍କର ଯାହା କିଛି ଥିଲା ତହିଁର ଦ୍ୱିଗୁଣ ସେ ଫେରିପାଇବେ। ଈଶ୍ୱର ତାହାଙ୍କର ଆଶ୍ରିତମାନଙ୍କୁ କେବେ ବିନଷ୍ଟ ହେବାକୁ ଦେବେ ନାହିଁ। ଆଠପଦରେ ଲେଖା ଅଛି, କାରଣ ବିନୟ କରୁଅଛି, ପୂର୍ବକାଳୀନ ଲୋକଙ୍କୁ ପଚାର ଓ ସେମାନଙ୍କ ପିତୃଗଣ ଅନୁସନ୍ଧାନ କରି ଯାହା ପାଇଅଛନ୍ତି ତହିଁରେ ମନୋଯୋଗ କର। ବିଲଦଦ ଏଠାରେ ସେହି ପୁରାତନ ବିବର୍ତ୍ତନବାଦ ସିଦ୍ଧାନ୍ତକୁ ଆଣି ଉପସ୍ଥାପିତ କରାନ୍ତି। ସେ କହିବାକୁ ଯାଉଛନ୍ତି ଯେ ପ୍ରତ୍ୟେକ ବିଷୟ ଏକ ନିର୍ଦ୍ଧାରିତ ବ୍ୟବସ୍ଥା ବା ନିୟମ ଅନୁଯାୟୀ ପରିଚାଳିତ ହୋଇଥାଏ। ତହିଁମଧ୍ୟରୁ ସେ କେତେକ ନିୟମ ଏଠାରେ ପ୍ରଦାନ କରିବାକୁ ଚାହାନ୍ତି, ଯାହାକି ପୁରାତନ କାହାଣୀ। ନଅପଦରେ ଲେଖା ଅଛି, କାରଣ ଆମ୍ଭେମାନେ ତ କାଲିର ଲୋକ ଓ କିଛି ଜାଣୁନାହୁଁ, ଜଣୁ ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟାସ୍ୱରୂପ। ବିଲଦଦ କହନ୍ତି, କାରଣ ଆମ୍ଭେମାନେ ତ କାଲିର ଲୋକ ଓ କିଛି ଜାଣୁନାହୁଁ। ଏହା ବାସ୍ତବରେ ସତ। ପ୍ରକୃତରେ ବିଲଦଦ ଭାବୁନଥିଲେ ଯେ ସେ ନିଜେ କିଛି ଜାଣନ୍ତି ନାହିଁ ବୋଲି, ମାତ୍ର ସେ ଭାବୁଥିଲେ ଆଇବ କିଛି ଜାଣନ୍ତି ନାହିଁ। କିନ୍ତୁ ସେ ଯାହା ହେଉ ନା କାହିଁକି, ଏହି ମନ୍ତବ୍ୟଟି ବିଲଦଦଙ୍କ ପ୍ରତି ପ୍ରଯୁଜ୍ୟ ଥିଲା ଓ ସମସ୍ତ ବିବର୍ତ୍ତନବାଦୀମାନଙ୍କ ନିମନ୍ତେ ଓ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ଅଟେ, କାରଣ ଆମ୍ଭେମାନେ ତ କାଲିର ଲୋକ। ଦଶପଦରେ ଲେଖା ଅଛି, ସେମାନେ କ'ଣ ତୁମ୍ଭକୁ ଶିକ୍ଷା ଦେବେ ନାହିଁ ଓ ଜଣାଇବେ ନାହିଁ, ପୁଣି ଆପଣା ଆପଣା ଅନ୍ତଃକରଣରୁ କ'ଣ ବାକ୍ୟ ଉଚ୍ଚାରଣ କରିବେ ନାହିଁ। ବିଲଦଦ କହନ୍ତି ଯେ ଅତୀତ ଆମମାନଙ୍କୁ ଶିକ୍ଷା ଦେବ। ମନୁଷ୍ୟମାନେ କିଛି ଶିଳା ଓ କିଛି ଅସ୍ଥି ନେଇ ଭାବନ୍ତି ଯେ ସେମାନେ ପୃଥିବୀର ଉତ୍ପତ୍ତି ଓ ଏହାର କ୍ରମବିକାଶ ବିଷୟରେ ସବୁକିଛି ଜାଣନ୍ତି। ମନୁଷ୍ୟ ପକ୍ଷରେ ଯାହା ଜାଣିବା ସମ୍ଭବ ତାହାଠାରୁ ସେ ଅଧିକ କିଛି ଜାଣିବା ନିମନ୍ତେ ଚେଷ୍ଟା କରେ ଓ ଅନୁମାନ କରେ। କିନ୍ତୁ ଲକ୍ଷ୍ୟ କରନ୍ତୁ, ପାଉଲଙ୍କର ଦର୍ଶନ କିପରି ଭିନ୍ନ ଥିଲା। ସେ ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି ଓ ଭବିଷ୍ୟତକୁ ଲକ୍ଷ୍ୟ କରନ୍ତି। ଫିଲିପି ତିନି ପର୍ବର 14 ପଦରେ ସେ ଏହିପରି କହନ୍ତି, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣେ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ିଅଛି। ପ୍ରିୟ ବନ୍ଧୁ, କେବଳ ଗୋଟିଏ ଉପାୟରେ ଆମେ ସେହି ସ୍ୱର୍ଗୀୟ ବିଷୟ ସବୁ ଜାଣିପାରିବା, ଆଉ ତାହା ହେଉଛି ଈଶ୍ୱରଙ୍କ ବାକ୍ୟ ଦ୍ୱାରା। ବର୍ତ୍ତମାନ ବିଲଦଦ ଆହୁରି ଅଧିକ କୁଟିଳ ମନୋଭାବ ଧାରଣ କରିବାକୁ ଯାଉଅଛନ୍ତି। ଦେଖନ୍ତୁ 11-12 ପଦରେ ଏହିପରି ଲେଖା ଅଛି, ପଙ୍କ ବିନା କ'ଣ ନଳ ବଢ଼ିପାରେ, ଜଳ ବିନା କ'ଣ ସନ୍ତରା ବଢ଼ିପାରେ, ତାହା ସତେଜ ଥାଉ ଥାଉ ଓ କଟା ନହୁଣୁ ଅନ୍ୟାନ୍ୟ ତୃଣ ପୂର୍ବରୁ ଶୁଷ୍କ ହୁଏ। ସେଠାରେ ନିଜକୁ ଅଧିକ କିଛି ଜାଣନ୍ତି ବୋଲି ଦେଖାଇ ହୁଅନ୍ତି, ମାତ୍ର ଯେକୌଣସି ଲୋକ ମଧ୍ୟ ଏହାର ଉତ୍ତର ଜାଣେ। ତେଣୁ ଏହା ସେତେଦୂର ଗଭୀର ଜ୍ଞାନଯୁକ୍ତ ବାକ୍ୟ ନଥିଲା। କିଏ ଏହି ସମସ୍ତ ବିଷୟ ଜାଣେ ନାହିଁ? ପ୍ରତ୍ୟେକ ଜାଣନ୍ତି। ତେର ପଦରେ ଲେଖା ଅଛି, ଯେଉଁମାନେ ପରମେଶ୍ୱରଙ୍କୁ ପାଶୁରନ୍ତି ସେ ସମସ୍ତଙ୍କର ପଥ ଏହି ପ୍ରକାର ଓ ଧର୍ମହୀନ ଲୋକର ଭରସା ବି ନଷ୍ଟ ହେବ। ବର୍ତ୍ତମାନ ସେ ଆଇବଙ୍କୁ ଦୋଷାରୋପ କରନ୍ତି। ସେ କହନ୍ତି, ଆଇବ କିଛି ଗୁପ୍ତ ପାପ ଛପାଇ ରଖିଛନ୍ତି, ତେଣୁକରି ତାହାଙ୍କର ବିନାଶ ଅବଶ୍ୟ ଘଟିବ। ସେ ଆଇବଙ୍କୁ କହନ୍ତି, ଆଇବ, ତୁମ୍ଭେ ନିଜର ଗୁପ୍ତ ପାପକୁ ଛପାଇ ରଖି ଈଶ୍ୱରଙ୍କ ନିକଟରେ ସରଳାଚରଣ କରୁନାହଁ, ତୁମ୍ଭେ କପଟାଚରଣ କରୁଅଛ, ତୁମ୍ଭେ କପଟି, ତେଣୁକରି ତୁମ୍ଭ ପ୍ରତି ପରମେଶ୍ୱରଙ୍କର ବିଚାର ଉପସ୍ଥିତ ହୋଇଅଛି। ଯଦି ତୁମ୍ଭେ ତାହା ସ୍ୱୀକାର ନ କର, ତାହେଲେ ତୁମ୍ଭେ ବିନଷ୍ଟ ହେବ। କିନ୍ତୁ ବିଲଦତ୍ ପ୍ରକୃତରେ ଆଇବଙ୍କୁ ଚିହ୍ନିପାରିନଥିଲେ। ଆଇବଙ୍କ ପ୍ରତି ତାହାଙ୍କର ଚିନ୍ତାଧାରା ଭ୍ରାନ୍ତିପୂର୍ଣ୍ଣ ଥିଲା। 14-15 ପଦରେ ଲେଖା ଅଛି, ତାହାର ପ୍ରତ୍ୟାଶା ଉଚ୍ଛିନ୍ନ ହେବ, ଯେଣୁ ତାହାର ଆଶ୍ରୟ ମାକଡ଼ସାର ଜାଲ ସ୍ୱରୂପ। ସେ ଆପଣା ଗୃହ ଉପରେ ଆଉଜିବ, ମାତ୍ର ତାହା ସ୍ଥିର ରହିବ ନାହିଁ। ସେ ତାହା ଦୃଢ଼ କରି ଅବଲମ୍ବନ କରିବ, ମାତ୍ର ତାହା ରହିବ ନାହିଁ। ହଁ, ସମସ୍ୟା ଆସିଲେ ଆମ୍ଭମାନଙ୍କୁ କୌଣସି ମନୁଷ୍ୟ ରକ୍ଷା କରିପାରିବେ ନାହିଁ, କିମ୍ବା ଆମେ ନିଜେ ଚେଷ୍ଟା କଲେ ମଧ୍ୟ ତହିଁରୁ ମୁକୁଳି ଯାଇପାରିବା ନାହିଁ। ମାତ୍ର ସବୁଠାରୁ ଶ୍ରେଷ୍ଠ ବିଷୟ ହେଉଛି, ଈଶ୍ୱରଙ୍କଠାରେ ଆଉଜିଗଲେ ସେ ଆମମାନଙ୍କୁ ଉଦ୍ଧାର କରିବେ। ଏହାପରେ 16-20 ପଦ ମଧ୍ୟରେ ଏପରି ଲେଖା ଅଛି, ସେ ସୂର୍ଯ୍ୟ ସାକ୍ଷାତରେ ସତେଜ ହୁଏ, ତାହାର କୋମଳ ଶାଖା ତାହାର ଉଦ୍ୟାନରେ ମାଡ଼ିଯାଏ, ତାହାର ଚେର ପ୍ରସ୍ତର ରାଶିରେ ଜଡ଼ିତ ହୁଏ, ସେ ପ୍ରସ୍ତରର ସ୍ଥଳ ଦେଖେ। ଯେବେ ସେ ଆପଣା ସ୍ଥାନରୁ ବିନଷ୍ଟ ହେବ, ତେବେ ସେହି ସ୍ଥାନ ତାହାକୁ ଅସ୍ୱୀକାର କରି କହିବ, ମୁଁ ତୁମକୁ ଦେଖିନାହିଁ। ଦେଖ, ଏହି ତାହାର ଗତିର ଆମୋଦ, ଏଉତାରେ ଭୂମିରୁ ଅନ୍ୟମାନେ ଉଠିବେ। ଦେଖ, ପରମେଶ୍ୱର ସିଦ୍ଧ ଲୋକକୁ ଦୂର କରିବେ ନାହିଁ, କିମ୍ବା ସେ ଦୁଷ୍କର୍ମକାରୀମାନଙ୍କୁ ଧରି ରଖିବେ ନାହିଁ। ତେବେ ହିଁ ସେ ତୁମ୍ଭ ମୁଖକୁ ହାସ୍ୟରେ ଓ ତୁମ୍ଭ ଉଷ୍ଠାଧରକୁ ଆନନ୍ଦ ଧ୍ୱନିରେ ପୂର୍ଣ୍ଣ କରିବେ। ତୁମର ଘୃଣାକାରୀମାନେ ଲଜ୍ଜା ପରିହିତ ହେବେ ଓ ଦୁଷ୍ଟର ତମ୍ବୁ ଆଉ ରହିବ ନାହିଁ। ବର୍ତ୍ତମାନ ଟିକେ ରହନ୍ତୁ, ଏହା କ'ଣ ପ୍ରକୃତରେ ସତ୍ୟ? ଈଶ୍ୱର ମୋ ପରି ପାପୀ ଅଯୋଗ୍ୟକୁ ଉଦ୍ଧାର କରିଅଛନ୍ତି। ମୋର କୌଣସି ଧର୍ମକର୍ମ ବା ଉତ୍ତମତା ନଥିବା ସତ୍ତ୍ୱେ ମଧ୍ୟ ସେ ମୋ ପ୍ରତି ତାହାଙ୍କର ଅସୀମ ଅନୁଗ୍ରହ ପ୍ରକାଶ କରି ମୋତେ ଧରି ରଖିଅଛନ୍ତି, ମାତ୍ର ବିନଷ୍ଟ ହେବାକୁ ଦେଇନାହାନ୍ତି। ଈଶ୍ୱର ଯଦି କେବଳ ସିଦ୍ଧ ଲୋକକୁ ରକ୍ଷା କରି ଦୁଷ୍କର୍ମକାରୀମାନଙ୍କୁ ବିନାଶ କରିଥାନ୍ତେ, ତାହେଲେ ଆପଣଙ୍କର ବା ମୋର ସ୍ଥିତି ନଥାନ୍ତା, ଆମେ କେବେଠାରୁ ବିନଷ୍ଟ ହୋଇଯାଇଥାନ୍ତୁ। ଈଶ୍ୱର କ'ଣ ସିଦ୍ଧ ଲୋକକୁ ଦୂର କରିବେ? ନୁହେଁ, ସେ କେବେ ହେଲେ ତାହା କରିବେ ନାହିଁ। ମାତ୍ର ପ୍ରଶ୍ନ ହେଉଛି, ସେପରି ସିଦ୍ଧ ଲୋକ କିଏ ଅଛି? ସେପରି ସିଦ୍ଧ ଲୋକ କେଉଁଠାରେ ଅଛି? କେହି ସେପରି ସିଦ୍ଧ ନାହାନ୍ତି। ଈଶ୍ୱରଙ୍କ ବାକ୍ୟ ଏହି ବିଷୟ ନେଇ ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ରୋମିଓ 3:10 ଲେଖା ଅଛି, ତେବେ ବିଲଦତ୍ ଯାହା କହନ୍ତି ତାହା ଯଦିଓ ସତ୍ୟ, ମାତ୍ର ଯେତେବେଳେ ଆମେ ତାହାକୁ ଆମମାନଙ୍କର ଜୀବନ ମଧ୍ୟ ଦେଇ ସମୀକ୍ଷା କରୁ, ତାହା ବାସ୍ତବରେ ସତ୍ୟ ନୁହେଁ। କାରଣ ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ହଁ, ଈଶ୍ୱର ଯଦିଓ ଦୁଷ୍କର୍ମକାରୀମାନଙ୍କର ପ୍ରତିଫଳଦାତା ଈଶ୍ୱର, ମାତ୍ର ସେ ସେହି ଦୁଷ୍କର୍ମରୁ ଫେରିବା ନିମନ୍ତେ ସୁଯୋଗ ଦେଇଥାନ୍ତି ଓ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିଥାନ୍ତି। ସେ ଚାହାନ୍ତି ନାହିଁ ପାପୀ ପାପରେ ବିନଷ୍ଟ ହେଉ, କାରଣ ଦୁଷ୍ଟର ମରଣରେ ତାହାଙ୍କର କିଛି ସନ୍ତୋଷ ନାହିଁ। 8:21-22 ପଦରେ ଏହିପରି ଲେଖା ଅଛି, ତେବେ ହେଁ ସେ ତୁମ୍ଭ ମୁଖକୁ ହାସ୍ୟରେ ଓ ତୁମ୍ଭ ଉଷ୍ଠାଧରକୁ ଆନନ୍ଦ ଧ୍ୱନିରେ ପୂର୍ଣ୍ଣ କରିବେ, ତୁମ୍ଭର ଘୃଣାକାରୀମାନେ ଲଜ୍ଜା ପରିହିତ ହେବେ ଓ ଦୁଷ୍ଟର ତମ୍ବୁ ଆଉ ରହିବ ନାହିଁ। ସେ ଆଇବଙ୍କୁ କହନ୍ତି ଯେ ଆଇବ, ତୁମ୍ଭେ ଜଣେ ପ୍ରଧାନ ପାପୀ ହୋଇଥିବାରୁ ତୁମ୍ଭେ ଈଶ୍ୱରଙ୍କଠାରୁ କୌଣସି ମଙ୍ଗଳଦାନ ପାଇବା ନିମନ୍ତେ ଯୋଗ୍ୟ ନୁହଁ। ସେ ଆଇବଙ୍କୁ କହନ୍ତି, ଆଇବ ଜଣେ ପ୍ରଧାନ ପାପୀ ହୋଇଥିବାରୁ ସେ ଈଶ୍ୱରଙ୍କଠାରୁ କୌଣସି ମଙ୍ଗଳଦାନ ପାଇବା ନିମନ୍ତେ ଯୋଗ୍ୟ ନୁହନ୍ତି। ମାତ୍ର ତଥାପି ଈଶ୍ୱର ଚାହିଁଲେ ତାହାଙ୍କୁ ସୁଖ ଓ ଆନନ୍ଦରେ ପୂର୍ଣ୍ଣ କରିପାରିବେ। କିନ୍ତୁ ଏହା ଆଇବଙ୍କ ପରି ପରିସ୍ଥିତିରେ ଥିବା ମନୁଷ୍ୟ ପ୍ରତି ବିଶେଷ ଉପକାରକ ନୁହେଁ। ଆପଣ ଦେଖନ୍ତୁ, ବିଲଦତ୍ ଈଶ୍ୱରଙ୍କୁ ଜାଣିନଥିଲେ କି ଆଇବଙ୍କୁ ମଧ୍ୟ ଜାଣିନଥିଲେ କି ସେ ନିଜେ ନିଜକୁ ମଧ୍ୟ ଭଲ ଭାବେ ଜାଣିନଥିଲେ। ସେ ଭାବନ୍ତି ଯେ ସେ ସବୁକିଛି ଜାଣନ୍ତି ବୋଲି, ମାତ୍ର ସେ ପ୍ରକୃତରେ ଆତ୍ମିକ ବିଷୟରେ ଓ ସ୍ୱର୍ଗୀୟ ବିଷୟରେ ବିଶେଷ କିଛି ଜାଣିନଥିଲେ। ଆଇବଙ୍କ ଜୀବନ ପ୍ରତି ଈଶ୍ୱରଙ୍କର ଅଭିମତ କ'ଣ ଥିଲା ତାହା ସେ ବୁଝିବା ନିମନ୍ତେ ସମର୍ଥ ନଥିଲେ। ପରବର୍ତ୍ତୀ ଅଧ୍ୟାୟରେ ଆମେ ଦେଖିବାକୁ ପାରିବା ଯେ ଆଇବ ବିଲଦତ୍ଙ୍କୁ ପ୍ରତ୍ୟୁତ୍ତର ଦିଅନ୍ତି ଓ ସେ ପ୍ରକୃତରେ ଅତି ସୁନ୍ଦର ଭାବେ ଉତ୍ତର ଦିଅନ୍ତି। ଯଦିଓ ସେ ସେହି ସମସ୍ତ ଆତ୍ମବାଧକ କଥା ଶୁଣି ଭାଙ୍ଗି ପଡ଼ିଥିଲେ ଓ ନିରାଶ ହୋଇଯାଇଥିଲେ, ତଥାପି ସେ ଅତି ସୁନ୍ଦର ଭାବରେ ଉତ୍ତର ଦିଅନ୍ତି। ପ୍ରିୟ ବନ୍ଧୁ, ଆପଣ ଯଦି ସେହିପରି ପରିସ୍ଥିତିର ମଧ୍ୟ ଦେଇ ଗତି କରୁଅଛନ୍ତି ଓ ଲୋକମାନେ ଆପଣଙ୍କୁ ଆତ୍ମବାଧକ କଥା କହନ୍ତି, ତାହେଲେ ଭାଙ୍ଗି ପଡ଼ନ୍ତୁ ନାହିଁ, ମାତ୍ର ନିଜର ଜୀବନକୁ ସମୀକ୍ଷା କରନ୍ତୁ ଓ ପ୍ରଭୁଙ୍କର ଅଭିମତ ବୁଝିବା ନିମନ୍ତେ ଚେଷ୍ଟା କରନ୍ତୁ। ତାହେଲେ ଆପଣ ଏକ ସମାଧାନରେ ଉପନୀତ ହୋଇପାରିବେ। ହଁ ପ୍ରିୟ ବନ୍ଧୁ, ପ୍ରଭୁଙ୍କ ନିମନ୍ତେ ଛିଡ଼ା ହେଲେ ଏହି ଜଗତରେ ଆମମାନଙ୍କୁ ଅନେକ କ୍ଲେଶ ସହ୍ୟ କରିବାକୁ ପଡ଼ିବ। ଆମମାନଙ୍କୁ ଅନେକ ପରୀକ୍ଷା ପ୍ରଲୋଭନ ମଧ୍ୟ ଦେଇ ଜୀବନ ଅତିବାହିତ କରିବାକୁ ହେବ। ମାତ୍ର ପ୍ରଭୁ ଆମମାନଙ୍କର ସଙ୍ଗେ ସଙ୍ଗେ ରହି ସେ ଆମମାନଙ୍କୁ ସେହି ସମସ୍ତ ପରୀକ୍ଷା ଉପରେ, ସେହି ସମସ୍ତ କ୍ଲେଶ ଉପରେ ବିଜୟ ହେବା ନିମନ୍ତେ ଶକ୍ତି ଦେବେ। ଆମମାନେ ବିନଷ୍ଟ ହେବା ନାହିଁ, ମାତ୍ର ଆମମାନଙ୍କ ଜୀବନ ଆହୁରି ପରିମାର୍ଜିତ ହେବ, ଆହୁରି ପରିଶୁଦ୍ଧ ହେବ, ଆହୁରି ପବିତ୍ର ହେବ, ଆହୁରି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବ ଏବଂ ଆମମାନଙ୍କର ବିଶ୍ୱାସ ମଧ୍ୟ ଆହୁରି ବେଳକୁ ବେଳ ଦୃଢ଼ୀଭୂତ ହେବ। ଆପଣ ଦେଖିଛନ୍ତି, ସୁନାକୁ ନିଆଁରେ ପକାଇଲେ କ'ଣ ହୁଏ? ତାହାର ଖାଦ ଅଂଶ ବାହାରିଯାଏ ଏବଂ ପ୍ରକୃତ ସୁନା ରହିଯାଏ, ନୁହେଁ କି? ଆମେ ସୁନାକୁ ଯେତେ ନିଆଁରେ ଆଉଟିବା, ସୁନାର ସେଇ ଚକ୍ଚକ୍ ବାହାରିବ ଏବଂ ସୁନା ଆହୁରି ନିଖୁନ୍ତ ସୁନା ହେବ, ଆଉ ସେଇ ସୁନା ମଧ୍ୟରେ କୌଣସି ଅବସ୍ତୁ ସ୍ଥାନ ପାଇବ ନାହିଁ, ଆଉ ସେ ସୁନା ମଧ୍ୟରେ କୌଣସି ପ୍ରକାର କଳଙ୍କର ବିଷୟ ରହିବ ନାହିଁ, କୌଣସି ପ୍ରକାର ଖାଦ ରହିବ ନାହିଁ। ଖ୍ରୀଷ୍ଟୀୟ ଜୀବନ ହେଉଛି ଠିକ୍ ସେ ପ୍ରକାର। ଖ୍ରୀଷ୍ଟ ଚାହାନ୍ତି ଯେ ଖ୍ରୀଷ୍ଟ ବିଶ୍ୱାସର ଜୀବନରେ ଯେପରି କୌଣସି ପ୍ରକାର ଖାଦ ନ ରହୁ, କୌଣସି ପ୍ରକାର ବିଷୟ ଯାହାକି ଅନ୍ୟମାନଙ୍କ ପ୍ରତି ଘୃଣାର ବିଷୟ ହେଉ, ଏପରି କୌଣସି ପ୍ରକାର ବିଷୟ ତାହାର ଜୀବନରେ ସ୍ଥାନ ନ ପାଉ ଯାହାକି ଅନ୍ୟମାନଙ୍କର ବାଧାର କାରଣ ହେଉ। ସେଥିପାଇଁ ଆମମାନେ ଖୁସି ହେବା ଆବଶ୍ୟକ ଯେ ଯଦି ଆମେ କ୍ଲେଶ ମଧ୍ୟ ଦେଇ ଗତି କରୁ, ତାହେଲେ ଆମେ ଜାଣି ରଖିବା ଉଚିତ ଯେ ପ୍ରଭୁ ଆମମାନଙ୍କୁ ଏକ ବିଶୁଦ୍ଧ ଜୀବନଯାପନ କରିବା ପାଇଁ ଚାହାନ୍ତି ଏବଂ ସେ ଚାହାନ୍ତି ଯେପରି ଆମମାନଙ୍କ ଜୀବନରେ କୌଣସି ପ୍ରକାର ଖାଦ ଦେଖା ନଯାଏ। ତେଣୁ ଆସୁ ଜୀବନର ପ୍ରତିଟି ଅବସ୍ଥାରେ, ପ୍ରତ୍ୟେକ କ୍ଷେତ୍ରରେ ସେହି ପ୍ରଭୁଙ୍କ ଉପରେ ବିଶ୍ୱାସ କରି ନିର୍ଭର କରି ତାହାଙ୍କର ଶରଣାପନ୍ନ ହେଉ।
ଏଠାରେ ମୁଁ ଆପଣଙ୍କୁ ଗୋଟିଏ ବିଷୟ କହିରଖେ ଯେ ମନୁଷ୍ୟର ଗତି ନିୟନ୍ତ୍ରଣ କର୍ତ୍ତା ହେଉଛନ୍ତି ଈଶ୍ୱର। ମନୁଷ୍ୟ ନିଜର ଇଚ୍ଛାରେ କିଛି କରିବାକୁ ଚାହିଁଲେ ମନୁଷ୍ୟ କରିପାରିବ ନାହିଁ, କିମ୍ବା ମନୁଷ୍ୟ ଯଦି ନିଜେ ଧାର୍ମିକ ହେବାକୁ ଚାହେଁ ସେ ହୋଇପାରିବ ନାହିଁ। କିନ୍ତୁ ମନୁଷ୍ୟକୁ ଧାର୍ମିକ କରି ଗଢ଼ି ତୋଳନ୍ତି କେବଳ ଈଶ୍ୱର, ଆଉ ତାହା ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ। ସେଥିପାଇଁ ଏହି ଜଗତରେ ଯେତେବେଳେ ଆମମାନେ ଜୀବନଯାପନ କରୁଅଛୁ, ଆମମାନେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ନ ହେବା, ତାହେଲେ ଆମେ କେବେ ହେଲେ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ସମର୍ଥ ହୋଇପାରିବା ନାହିଁ କି ଜଗତରେ ଆମମାନଙ୍କ ଜୀବନ ନିମନ୍ତେ ଯେଉଁ ସମସ୍ତ କ୍ଲେଶ ବା ସମସ୍ୟା ଆସିବ ସେହି ସମସ୍ତକୁ ଆମମାନେ ଅତିକ୍ରମ କରି ଆଗବଢ଼ି ଯାଇପାରିବା ନାହିଁ। ଆଜି ଜଗତରେ ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଲେଶରୁ ବା ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ଚେଷ୍ଟା କରନ୍ତି। ହୁଏତ ଅନେକ ନିଜର ଦୋଷ ଦୁର୍ବଳତା ହେତୁ, ନିଜର ପାପ ହେତୁ ଜୀବନରେ ସମସ୍ୟା ମଧ୍ୟ ଦେଇ ଗତି କରନ୍ତି, ଆଉ ଅନେକ ହୁଏତ ପ୍ରଭୁଙ୍କର ପରୀକ୍ଷା ଲାଗି ସେମାନେ କ୍ଲେଶ ମଧ୍ୟ ଦେଇ ଗତି କରନ୍ତି। କିନ୍ତୁ ଆମେ ଗୋଟିଏ ବିଷୟ ଜାଣି ରଖିବା ଉଚିତ ଯେ ଆମମାନଙ୍କ ଜୀବନରେ ଯାହା କିଛି ଆସୁନା କାହିଁକି, ଯେଉଁ କ୍ଲେଶ ଯେଉଁ ସଙ୍କଟ ଆସୁନା କାହିଁକି, ଏହା ପ୍ରଥମେ ଆମମାନଙ୍କୁ ନିଜର ଜୀବନକୁ ସମୀକ୍ଷା କରିବା ପାଇଁ ସାହାଯ୍ୟ କରେ ଏବଂ ଆମମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଏ। ହୁଏତ ଆମମାନେ ଯଦି ପ୍ରଭୁଙ୍କ ଦୃଷ୍ଟିରେ ଠିକ୍ ଥାଇପାରୁ, ତଥାପି ଏହା ଆମମାନଙ୍କୁ ଆହୁରି ପ୍ରଭୁଙ୍କ ନିମନ୍ତେ ବିଶ୍ୱାସରେ ବଳିଷ୍ଠ କରାଏ। ଆଉ ଯଦି ଆମମାନେ ପ୍ରଭୁଙ୍କଠାରୁ ଦୂରକୁ ଚାଲିଯାଇଛୁ, ଏହା ଆମମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଏ। ତେଣୁ ପ୍ରିୟ ବନ୍ଧୁ, ମୁଁ ଜାଣେ ନା ଆପଣ କେଉଁ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି, କିନ୍ତୁ ମୋର ଏତିକି ଦୃଢ଼ ବିଶ୍ୱାସ ଯେ ଯଦି ଆଜି ଆପଣ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବା ଦ୍ୱାରା ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଦୁଃଖ କରନ୍ତୁ ନାହିଁ, ନିରାଶ ହୁଅନ୍ତୁ ନାହିଁ, ଭାଙ୍ଗି ପଡ଼ନ୍ତୁ ନାହିଁ। ହୁଏତ ଆପଣଙ୍କର ପରିବାର ଲୋକ ଆପଣଙ୍କୁ ଗ୍ରହଣ କରିନପାରନ୍ତି, ଆପଣଙ୍କର ପ୍ରିୟଜନମାନେ ଆପଣଙ୍କୁ ଗ୍ରହଣ କରିପାରି ନପାରନ୍ତି, କିନ୍ତୁ ପ୍ରଭୁ ଆପଣଙ୍କୁ ପ୍ରେମ କରୁଛନ୍ତି। ଆପଣଙ୍କୁ କେହି ପ୍ରେମ ନ କଲେ ନାହିଁ, ମାତ୍ର ଯଦି ପ୍ରଭୁ ଯୀଶୁ ଆପଣଙ୍କୁ ପ୍ରେମ କରୁଛନ୍ତି, ଈଶ୍ୱର ଯଦି ଆପଣଙ୍କୁ ପ୍ରେମ କରୁଛନ୍ତି, ତାହେଲେ ତାହାଠାରୁ ଭଳିଆ ମହାନ ବିଷୟ କ'ଣ ଥାଇପାରେ? କିଛି ଥାଇପାରେ କି? କିଛି ନାହିଁ। ସେଥିପାଇଁ ପବିତ୍ର ବାକ୍ୟ କହେ ଯେ ଜଣେ ପ୍ରେମକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରୁହନ୍ତି। ସେ କିଏ? ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ଆପଣଙ୍କ ସହିତ ଅଛନ୍ତି, ମୋ ସହିତ ଅଛନ୍ତି। ତେଣୁ ଆମମାନେ କୌଣସି ପରିସ୍ଥିତିରେ ବ୍ୟତିବ୍ୟସ୍ତ ନ ହୋଇ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରହି ନିଜର ଜୀବନକୁ ସମୀକ୍ଷା କରି ଅଧିକରୁ ଅଧିକ ତାହାଙ୍କ ନିକଟବର୍ତ୍ତୀ ହେଉ, ତାହେଲେ ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରଭୁ ଗୌରବାନ୍ୱିତ ହୋଇପାରିବେ ଏବଂ ଆମମାନେ ସେହି ସ୍ୱର୍ଗୀୟ ବିଭବର ଅଧିକାରୀ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odia.ttb@radio882.com। তবে আজ পাই বিদায় দিন্তু, নমস্কার।
বখে বর্ষ ঘাত করোড় প্রহার সহিলে সে মথা নই শরীরটা তঙ্ক ক্রুশে চড়ি গলা পাপি মণি সর পাই ସେ ପାପି ମଣିଷ କେବେ ବି ଚାହିଁନା ସେ ପାପି ମଣିଷ কেবে বি চাহিয়ে না সে প্রেম গো।